ଗଳ୍ପର ଶୀର୍ଷକ ଚିତ୍ରାଙ୍ଗଦାକୁ ଚିଠି। ଚିତ୍ରାଙ୍ଗଦା, ମୋ ପାଖରେ ତୁମର ମୋବାଇଲ ନମ୍ବର, ହ୍ୱାଟ୍ସଆପ୍ ନମ୍ବର, ଇମେଲ ଆଇଡ଼ି ସବୁ ଅଛି। ଅନେକ ଦିନ ଧରି ଆମେ ଫେସବୁକ୍ ଫ୍ରେଣ୍ଡ ମଧ୍ୟ। ଏମିତିକି ତୁମେ ବର୍ଷେ ହେବ ଟ୍ୱିଟର ଆକାଉଣ୍ଟ ଖୋଲିଛ ଏବଂ ତୁମ ଟ୍ୱିଟରକୁ ବି ମୁଁ ଫଲୋ କରେ। ନିୟମିତ ନହେଲେ ବି ଯେତେବେଳେ ସମ୍ଭବ ହୁଏ, ବା ଏକୁଟିଆ ବସିଥାଏ, ବା ଯେବେ ତୁମେ ମନେ ପଡ଼। କିନ୍ତୁ ତୁମକୁ ମୁଁ ଯେଉଁ କଥା କହିବାକୁ ଚାହୁଁଛି ତାହା ଏସବୁ ମାଧ୍ୟମରେ କହିବା ସମ୍ଭବପର ନୁହେଁ। ଏମିତିରେ ବି ଲ୍ୟାଣ୍ଡଲାଇନ୍ କି ମୋବାଇଲ ଫୋନ୍ରେ ମନ ଖୋଲି କଥାବାର୍ତ୍ତା କରିବା କଷ୍ଟ। ପୁଣି ମୋ ମୋବାଇଲରେ କେବଳ SMS ମାନେ ସର୍ଟ ମେସେଜ୍ ସର୍ଭିସ୍ ହିଁ ଉପଲବ୍ଧ। ମେସେଜ୍ ବଡ଼ ହୋଇଗଲେ ତାହା ପାଲଟିଯିବ MMS ମାନେ ମଲ୍ଟିମିଡ଼ିଆ ମେସେଜିଂ ସର୍ଭିସ୍, ଯାହା ପଠାଇବା ବା ଖୋଲିବାର ସାଧନ ମୋ ମୋବାଇଲରେ ନାହିଁ କି ସେସବୁ କରିବାର କଳାକୌଶଳ ବି ମୋତେ ମାଲୁମ ନାହିଁ। ମୋଟ ଉପରେ ମୁଁ ଯାହା କହିବାକୁ ଚାହେଁ ତା ପାଇଁ SMS ବା MMS କୁହ, ବା ମୋବାଇଲ ହ୍ୱାଟ୍ସଅପ୍, କାହାରି ବି ସାମର୍ଥ୍ୟ ନାହିଁ। ଫେସବୁକ୍ରେ ମନ କଥାକୁ ସାର୍ବଜନୀନ କରିବାର ଇଚ୍ଛା ଓ ସାହସର ମଧ୍ୟ ଘୋର ଅଭାବ ମୋ ପାଖରେ। ଆଉ ଟ୍ୱିଟର କଥା ନ କହିଲେ ହିଁ ଭଲ। ମାତ୍ର 280 କ୍ୟାରେକ୍ଟର ଭିତରେ ମନ ଭିତରର ଗୋପନୀୟ, ନିଭୃତ, ଏକାନ୍ତ ବ୍ୟକ୍ତିଗତ ଭାବନାକୁ ବ୍ୟକ୍ତ କରିବାର ଉଦ୍ୟମ କରିବା ହିଁ ସମ୍ପୂର୍ଣ୍ଣ ନିରର୍ଥକ, ବ୍ୟର୍ଥ। ଅବଶ୍ୟ ଇମେଲରେ ଦୀର୍ଘ ମେଲ୍ ଲେଖିହେବ, ସେଠି ଶବ୍ଦର ସଂଖ୍ୟା ବା ଭାବନାର ଆୟତନ ନେଇ କୌଣସି କଟକଣା ନାହିଁ। ତଥାପି କାହିଁକି ଜାଣି ମନଗହନର କଥା କମ୍ପ୍ୟୁଟର କିବୋର୍ଡ଼ରେ ଟାଇପ୍ କରିବାକୁ ହାତ ଯାଏ ନାହିଁ। କେମିତି ଏକ ଅଜଣା ଉଦ୍ବେଗ ଓ କୁଣ୍ଠା ବାଟ ଉଗାଳେ, ହାତ ଧରି ଅଟକେଇ ଦିଏ। ଏସବୁର ସାର କଥା ଏହା ହେଇପାରେ, ତୁମକୁ ମୁଁ ଯାହା କହିବାକୁ ଚାହୁଁଛି ତାହା କୌଣସି ଯାନ୍ତ୍ରିକ ମାଧ୍ୟମରେ ତୁମ ପାଖରେ ପହଞ୍ଚାଇବା ସମ୍ଭବ ବା ସମୀଚୀନ ନୁହେଁ ମୋ ପକ୍ଷରେ। ତୁମକୁ ଭେଟି ମୁହାଁମୁହିଁ ମୋ ମନର କଥା ଖୋଲି କହିବାକୁ ବି ମୋ ଭିତରେ ଭୟ ଓ ଆଶଙ୍କା। କାଳେ ମୁଁ ଚାହୁଁଥିବା କଥା ଠିକ୍ ଭାବେ କହିପାରିବି କି ନାହିଁ, କହିପାରିଲେ ବି କାଳେ ତୁମେ ମୋତେ ଭୁଲ ବୁଝି ବସିବ, ମୋର ଆଚରଣ ଅଶାଳୀନ ଅଶ୍ଳୀଳ ମନେ ହେବ, କିମ୍ବା ମୋର ନିଭୃତ ଇଚ୍ଛାକୁ ତୁମେ ଆଦିମ ଆରଣ୍ୟକ ବୋଲି ଭାବି ବସିବ, ଏବଂ ଏ ଅନ୍ତରଙ୍ଗ ଅଧ୍ୟାୟ ମନେ ହେବ ସମ୍ପୂର୍ଣ୍ଣ ନିଷିଦ୍ଧ, ଅଶୋଭନୀୟ ଓ ଅଭାବନୀୟ। ମୋର ଏ ଦୀର୍ଘ ଉପକ୍ରମଣିକା ତୁମକୁ ନିଶ୍ଚୟ ବୋର୍ ଲାଗୁଥିବ, ଲାଗୁଥିବ ପୂରାପୂରି ଅନାବଶ୍ୟକ ଓ ଅତି ନାଟକୀୟ। ଏମିତି ଆରବ୍ୟ ରଜନୀର ରୋମାଞ୍ଚ ଭରା ରହସ୍ୟ କିମ୍ବା କୁହୁକ ପେଟିର ଯାଦୁ କାହାଣୀ ପରି କେଉଁ ଅଜବ ନଗରୀର ଗଜବ କଥା ମୁଁ ତୁମକୁ କହିବାକୁ ଚାହେଁ ଭାବି ତୁମେ ଏକା ସାଙ୍ଗରେ ବ୍ୟସ୍ତ, ବିବ୍ରତ ଓ ବିରକ୍ତ ମଧ୍ୟ ମନେ କରୁଥାଇପାର। କହୁ କହୁ, କ'ଣ କିଛି ଅକଳ୍ପନୀୟ ଅକଥନୀୟ କଥା କାଳେ କହି ବସିବି ବୋଲି ମନେ ମନେ ଶଙ୍କିତ ମଧ୍ୟ ହେଉଥାଇପାର। ତେବେ ମୁଁ ତୁମକୁ ଶତପ୍ରତିଶତ ବିଶ୍ୱାସ ଦେବାକୁ ଚାହେଁ, ମୋ ମନର କଥା ଖୋଲି କହିବା ପାଇଁ ଏ ଚିଠି ଲେଖିବାର ନିର୍ଣ୍ଣୟ ମୁଁ ବହୁ ଭାବିଚିନ୍ତି ପୂରାପୂରି ସଚେତନ ଭାବରେ ନେଇଛି। ତେଣୁ ଆରମ୍ଭରୁ କଥାଟା ନ କହି ବୁଲେଇ ବଙ୍କେଇ କହିବା ନେଇ ମୋର କୌଣସି ନିହିତ ଉଦ୍ଦେଶ୍ୟ କିମ୍ବା ହିଡ଼ିନ୍ ଏଜେଣ୍ଡା ନାହିଁ। ଏକଥା ଆମେ ସଭିଏଁ ଜାଣିଛେ, କାଗଜ କଲମରେ ନିଜ ହାତ ଲେଖା ଚିଠିରେ ହିଁ ଆପଣାପଣାର ମହକ ଥାଏ। ତୁମକୁ ସେତିକି ଆପଣାର ନ ଭାବୁଥିଲେ ଏ ଚିଠି ଲେଖିବାର ପରିକଳ୍ପନା ମୁଁ କେବେ କରିପାରିନଥାନ୍ତି। ଯେହେତୁ ନିଜ ମନ କଥା କହିବାକୁ କୌଣସି ଯାନ୍ତ୍ରିକ ମାଧ୍ୟମର ନୈର୍ବ୍ୟକ୍ତିକତା ମୋତେ ଜମା ବି ଗ୍ରହଣୀୟ ହୁଏ ନାହିଁ, ସେଥିପାଇଁ ଆଜି ତୁମକୁ ଏ ପତ୍ର ଲେଖା। ଜାଣିଛ ଚିତ୍ରାଙ୍ଗଦା, ଏବେ ସବୁଠି ବନ୍ଧୁ ମିଳନର ପର୍ବ। UP ସ୍କୁଲ, ଏମ୍ଇ ସ୍କୁଲ, କଲେଜ, ୟୁନିଭର୍ସିଟି, ସବୁ ସ୍ତରରେ ଏକାଠି ପଡ଼ୁଥିବା ସହପାଠୀ ସହପାଠିନୀମାନେ ପରସ୍ପରକୁ ଖୋଜୁଛନ୍ତି, ଲୋଡ଼ୁଛନ୍ତି ଅନେକ ବର୍ଷ ପରେ, ଯେବେ ଜୀବନର ଘୋଡ଼ାଦୌଡ଼ରେ ସମସ୍ତେ କ୍ଳାନ୍ତ, ଅବସନ୍ନ, ବିଭିନ୍ନ ମାତ୍ରାରେ କ୍ଷତାକ୍ତ ମଧ୍ୟ। ସମସ୍ତଙ୍କ ପିଲାମାନେ ବଡ଼ ହୋଇଗଲେଣି, ବାହାରେ ରହି ପାଠ ପଢ଼ୁଛନ୍ତି ବା ଚାକିରି ବାକିରି କରୁଛନ୍ତି, କାହା କାହା ପିଲା ବାହାସାହା ହୋଇସାରିଲେଣି, ସମସ୍ତଙ୍କ ବାପା ମା ପ୍ରାୟ ସେପୁରକୁ ବାଟ କାଟିଲେଣି, ଭାଇ ଭଉଣୀ ସେମାନଙ୍କ ପିଲାମାନେ ସଭିଏ ନିଜ ନିଜର ପରିବାର ନିଜ ନିଜ ସମସ୍ୟାରେ ବ୍ୟସ୍ତ, କାହା ସୁଖ ଦୁଃଖରେ ସାଥି ହେବା ପାଇଁ, କିଛି ନ କରିପାରିଲେ ବି ଅନ୍ତତଃ ଅପରର ମନ କଥା ଶୁଣି ସାନ୍ତ୍ୱନା ଦେବା ପାଇଁ ଇଚ୍ଛା ଓ ସମୟର ଘୋର ଅଭାବ। ଆପଣାର ଲୋକ ଭାବେ ଗଣା ହେଉଥିବା ଜ୍ଞାତି, କୁଟୁମ୍ବ, ଆତ୍ମୀୟ, ସ୍ୱଜନ, ପ୍ରିୟ ପରିଜନମାନଙ୍କ ପାଖରେ, ଘରେ ଘରେ କାହାର କାହା ସାଙ୍ଗରେ ପଡ଼ୁନାହିଁ, ବାଦ ବିସମ୍ବାଦ ଘରର ଚାରିକାନ୍ତ ଭିତରେ ମେଣ୍ଟୁନାହିଁ, କୋର୍ଟ କଚେରୀକୁ ଟଣା ହେଉଛି, କେହି କାହାର ସିରି ଦେଖିବା ବା ସହିବାକୁ ତୟାର ନୁହନ୍ତି। ପୁଣି ସମସ୍ତେ ନିଜକୁ ଭାବୁଛନ୍ତି ସବଜାନ୍ତା, ପୃଥିବୀର ସର୍ବଶ୍ରେଷ୍ଠ ମଣିଷ, ଏବଂ ଦୁନିଆର ସବୁ ସୁଖ ସ୍ୱାଚ୍ଛନ୍ଦ୍ୟ ବିଳାସ ବ୍ୟସନ ସେମାନଙ୍କର ହିଁ ପ୍ରାପ୍ୟ, ଏବଂ ସେଥିପାଇଁ ସେମାନେ କେବଳ ଏକକ ହକ୍ଦାର, ଅନ୍ୟ କେହି ନୁହେଁ। ସମ୍ପର୍କ, ସମ୍ବନ୍ଧ, ମାୟା, ମମତା ଏସବୁ ସ୍ୱାର୍ଥ ଓ ସମ୍ପତ୍ତିର ଯୁପକାଠରେ ବଳି ଚଢ଼ୁଛନ୍ତି ପ୍ରତିଦିନ, ପ୍ରତି ମୁହୂର୍ତ୍ତରେ। ପରିବାରରେ କେହି କାହାର ନୁହନ୍ତି, କର୍ମକ୍ଷେତ୍ରରେ ସମସ୍ତେ କେବଳ ପ୍ରତିଦ୍ୱନ୍ଦ୍ୱୀ, ସହଯୋଗୀ ବା ସହଭାଗୀ ହାତ ଗଣତି। ସୋସିଆଲ ମିଡ଼ିଆରେ ସଭିଏ ନିଜ ନିଜର ଆତ୍ମବଡ଼ିମା ପ୍ରଦର୍ଶନ କରିବାରେ ବା ଅନ୍ୟକୁ ଗାଳି ଫଜି ଧମକ ଚମକ ଆତ୍ମାକୁ ବାଧିଲା ପରି ଗୁଡ଼ାଏ ବାଜେ କମେଣ୍ଟସ୍ ଦେବାରେ ବ୍ୟସ୍ତ। ଫେସବୁକ୍ର କଳ୍ପିତ ଦୁନିଆରେ ଜୀବନର ପରିଭାଷା କେବଳ ଲାଇକ୍ସ, ସେୟାର, ଫରୱାର୍ଡ଼ ଏବଂ କମେଣ୍ଟସ୍ର ଜବାବ ସୁଆଲ ମଧ୍ୟରେ ପରିବଦ୍ଧ। ଲୋକେ ପରସ୍ପରର ଫେସବୁକ୍ ଫ୍ରେଣ୍ଡ, ଅଥଚ ମୁହାଁମୁହିଁ ଦେଖା ହେଲେ କଥା ହୁଅନ୍ତି ନାହିଁ, କିନ୍ତୁ ପରସ୍ପରର ଅବର୍ତ୍ତମାନରେ ଚାଟ୍ କରନ୍ତି ଘଣ୍ଟା ଘଣ୍ଟା ଧରି। ଏବେ ସମାନ ଘରେ ରହି ଘର ଲୋକେ ଗୋଟେ କୋଠରୀରୁ ଆର କୋଠରୀରେ ରହୁଥିବା ସମାନ ପରିବାରର ସଦସ୍ୟ ସହ ମୋବାଇଲରେ କଥା ହେଉଛନ୍ତି, ମେସେଜ୍ ଦିଆନିଆ କରୁଛନ୍ତି ଅଜଣା ଅଚିହ୍ନା ମଣିଷଙ୍କ ପରି। ଦିନ ଦିନ ସେମାନଙ୍କର ପରସ୍ପର ସହ ଭେଟ ବି ହେଉନାହିଁ। ବାସ୍ତବ ଦୁନିଆରେ ଜଣା ଲୋକେ ଅଜଣା ହୋଇଯାଉଛନ୍ତି, ଫେସବୁକ୍ ପରି ଭର୍ଚୁଆଲ ରିଆଲିଟିରେ କଳ୍ପିତ ଯାନ୍ତ୍ରିକ ଅବାସ୍ତବ ଇଲାକାରେ ଅଜଣା ଅଚିହ୍ନା ଲୋକ ପାଲଟୁଛନ୍ତି ଫ୍ରେଣ୍ଡ, ସୋଲମେଟ୍, ପରମାତ୍ମୀୟ। ପୁଣି କାହା ସହ ମତ ବା ମନ ଅମେଳ ହେଲେ ତାକୁ ଅନଲାଇନ୍ରେ ଖୁଲମ୍ ଖୁଲ୍ଲା ଯାବତୀୟ କଟୁକଥା, ଧମକ ଚମକ, ଭରାସଭାରେ ରୀତିମତ ବେଜିତ, ଯାହାକୁ କହନ୍ତି ଟ୍ରୋଲିଂ। ଏମିତି ଏକ ସମ୍ପର୍କହୀନ ଆବେଗରହିତ ନିର୍ଦ୍ଦୟ ସମୟରେ ନିଜର ପିଲାଦିନ, କୈଶୋର, ତାରୁଣ୍ୟ ଓ ଯୌବନର ସାଙ୍ଗସାଥି ମନେ ପଡ଼ିବା ସ୍ୱାଭାବିକ, କାରଣ ଯେଉଁ ବୟସରେ ଏବଂ ଜୀବନର ଯେଉଁ ପର୍ଯ୍ୟାୟରେ ସେମାନଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା, ସେବେ ସେ ସମ୍ପର୍କରୁ ଦେବାନେବା, ଲାଭକ୍ଷତି, ପାଇବା ହରେଇବାର ହିସାବ ନିକାଶ ନଥିଲା। ସମ୍ପର୍କ ଥିଲା ସ୍ୱତଃସ୍ଫୁର୍ତ୍ତ, ନିଃସ୍ୱାର୍ଥପର, ଆବେଗିକ। ପରସ୍ପର ପ୍ରତି ଥିଲା ଢେର ସାରା ଭଲ ପାଇବା। କେତେ ସରଳ, କୋମଳ, ନିରୀହ, ନିଷ୍କପଟ ଥାଏ ଜୀବନର ଆଦ୍ୟଭାଗର ସେହି ସମ୍ପର୍କମାନ ସତରେ। ରାଗରୁଷା, ମାନ ଅଭିମାନ ଯେମିତି ଆସେ ସେମିତି ପାଣିରେ ମିଳେଇଯାଏ। ତେବେ ଏକ ନିର୍ଦ୍ଦିଷ୍ଟ ସମୟରେ ସାଙ୍ଗସାଥୀଙ୍କୁ ଛାଡ଼ି ମଣିଷକୁ ନିଜର ବୃତ୍ତି ଖୋଜିବାକୁ ପଡ଼େ, ଘର ସଂସାର କରିବାକୁ ହୁଏ। ତେଲ ଲୁଣର ଜୀବନର ସମ୍ପର୍କ ଓ ଜୀବନ ଜିଇଁବାର ପ୍ରକ୍ରିୟା ନିଜକୁ ଏତେ ବେଶୀ ଘାରେ ଯେ ପଛକର ସବୁ କଥା ଅଜାଣତରେ ଭୁଲି ହୋଇଯାଏ। ପୁଣି ସେବେ ସଫଳତାର ସିଡ଼ିରେ କେଉଁ ପାହାଚରେ କିଏ ବଡ଼ ତାକୁ ନେଇ ସାଙ୍ଗସାଥୀଙ୍କ ମନ ଫଟାଫଟି ହୁଏ। ସେବେ ଅର୍ଥ, କ୍ଷମତା, ସାମାଜିକ ପ୍ରତିଷ୍ଠାର କଥା ଉଠେ। ଜୀବନ ଜଞ୍ଜାଳରେ ବ୍ୟସ୍ତ ମଣିଷ ପାଇଁ ସାଙ୍ଗସାଥୀ ଅଲୋଡ଼ା, ଅପାଙ୍କ୍ତେୟ ହୋଇଉଠନ୍ତି। ଅନାବୃଷ୍ଟି, ଅଯତ୍ନ, ଅନାଗ୍ରହରେ ମୌଳି ପଡ଼ୁଥିବା ଲତାଟିଏ ପରି ବନ୍ଧୁତ୍ୱ ବି ମୌଳିଯାଏ, ପାସରି ହୋଇଯାଏ ବିଗତ ଦିନର ସ୍ମୃତି। କିନ୍ତୁ ଉତ୍ତୀର୍ଣ୍ଣ ବୟସରେ ସେ ସ୍ମୃତି ପୁଣି ସତେଜ ହୋଇଉଠେ। ସେବେ ଲୋକେ ସାଙ୍ଗସାଥୀଙ୍କୁ ଝୁରି ହୁଅନ୍ତି, ପୁଣି ସମ୍ପର୍କ ଯୋଡ଼ିବା ନେଇ ମନରେ ଇଚ୍ଛା ବଳବତୀ ହୁଏ। ପରସ୍ପର ପରସ୍ପରକୁ ଭେଟି ବିତିଯାଇଥିବା ସରଳ ଓ ନିରୀହ ଦିନର କଥା ସବୁ ମନେ ପକାନ୍ତି। ସେ କଥା ମନେ ପକାଉ ପକାଉ ନିଜ ନିଜ ଜୀବନର ମାନଚିତ୍ର ଆପେ ଆପେ ଖୋଲିଯାଏ। କେମିତି ରହିଛି ସଭିଙ୍କର ଜୀବନଯାତ୍ରା, ତାକୁ ନେଇ କଥାର ପସରା ମେଲିଯାଏ। କୌଣସି ମୁଖା ପିନ୍ଧିବାର, ଛଳନା କରିବାର ଦାୟ ନଥାଏ। ମନ କଥା ବଖାଣି ହୁଏ କେବଳ ପୁରୁଣା ସାଙ୍ଗସାଥୀଙ୍କ ପାଖରେ, ଯେଉଁମାନେ ତୁମକୁ ଦୋଷ ଦେବେନି, ତୁମର ଭୁଲ ତ୍ରୁଟି ବାଛି କ୍ଷତାକ୍ତ ହୃଦୟକୁ ଉଖୁରେଇବେନି, ତୁମକୁ ଦୁନିଆର କାଠଗଡ଼ାରେ ଛିଡ଼ା କରିବେନି, କେବଳ ଶୁଣିବେ, ସହାନୁଭୂତି ଦେବେ, ବୋଧ ଦେବେ, ବିଶ୍ୱାସ ଦେବେ, ଦମ୍ଭ ଦେବେ, ଆମେ ସାଥିରେ ଅଛୁ ବୋଲି ହିମ୍ମତ ବି ଦେବେ। ସେବେ ଜୀବନର ସେହି ପର୍ଯ୍ୟାୟରେ ହ୍ୱାଟ୍ସଅପ୍, ଫେସବୁକ୍ରେ ନିର୍ଦ୍ଦିଷ୍ଟ ବ୍ୟାଚ୍ରେ ପଢ଼ୁଥିବା ସହପାଠିନୀଙ୍କର ଗ୍ରୁପ୍ ଗଢ଼ି ଉଠେ। ବର୍ଷେ ଛଅ ମାସରେ କେଉଁଠି ଏକାଠି ହୋଇ ଖିଆପିଆ, ଭୋଜିଭାତ, ନାଚ ଗୀତ, ମଜାମୌଜର ପର୍ବ ଚାଲେ। ପୁଣି ଥରେ ନିଜର ପିଲାଦିନ, ଶୈଶବ, କୈଶୋର, ତାରୁଣ୍ୟ ଓ ଯୌବନର ସୁଖଦ ଅନୁଭୂତିର ସ୍ମୃତି ଏକାଠି ବାଣ୍ଟିବା ଏବଂ ତା ସାଥିରେ ନୀତିଦିନିଆ ଶଗଡ଼ଗୁଡ଼ାର ଜୀବନର ନିସଙ୍ଗତା, ନିର୍ଜନତା, ଯନ୍ତ୍ରଣା, ସୁଖ ଦୁଃଖ, ପ୍ରାପ୍ତି ଅପ୍ରାପ୍ତିରେ ଭାଗିଦାର ହେବାର ପ୍ରକ୍ରିୟା, ପରିଣତ ବୟସରେ ଏବର ଓ ଆଗର ଜୀବନ ଜିଇଁବାକୁ ଆଶା ଓ ସାହସ ଦିଏ। ପରସ୍ପର ପରସ୍ପରକୁ ଭରସା ଦିଅନ୍ତି, ପରସ୍ପରର ସାହାରା ବନନ୍ତି, ନିର୍ଭୟ ଆଶ୍ରୟସ୍ଥଳର ରାହ ଦେଖାନ୍ତି। ଉତ୍ତୀର୍ଣ୍ଣ ବୟସରେ ଆଦ୍ୟ ଜୀବନର ଏ ଅବଲୋକନ, ଛାଡ଼ି ଆସିଥିବା ଅତୀତକୁ ଏ ପଶ୍ଚାତ ଦୃଷ୍ଟି ଯୁଗ ଯୁଗ ଧରି ଗଡ଼ି ଆସିଛି ସଂସାରର ଅନ୍ୟ ସବୁ ରୀତିରିୱାଜ ପରି, ପ୍ରକୃତିର ନିଧାର୍ଯ୍ୟ ନୀତିନିୟମ ପରି, କାରଣ ଏ ପ୍ରକ୍ରିୟା ଅବଧାରିତ ଓ ଅବଶ୍ୟମ୍ଭାବୀ। ଚିତ୍ରାଙ୍ଗଦା, ମୋ ମନ କଥା ଜଣାଇବାକୁ ତୁମକୁ ଚିଠି ଲେଖୁ ଲେଖୁ ମୁଁ ବନ୍ଧୁମିଳନର ଗୁଡ଼ ରହସ୍ୟ ଖୋଜି ବାହାର କରିବାକୁ ବସିଲିଣି। ଇଏ ବି ଉତ୍ତୀର୍ଣ୍ଣ ବୟସର ଏକ ଲକ୍ଷଣ ନିଶ୍ଚୟ। କେଉଁ କଥାରୁ ଆରମ୍ଭ କରି କେଉଁଠି ଶେଷ କରିବା, କହିବାକୁ ଚାହୁଁଥିବା କଥାକୁ ଛାଡ଼ି ଆଉ ସବୁ କହିବା, ଏବଂ କ'ଣ କହିବାକୁ ଚାହୁଁଥିଲ ତା ସମ୍ପୂର୍ଣ୍ଣ ଭାବେ ଭୁଲିଯିବା ବି ଏ ବୟସର ଅନ୍ୟତମ ଲକ୍ଷଣ। ସେ ନେଇ ତୁମେ ଏକମତ ହେବ ବୋଲି ମୁଁ ଭାବୁଛି। ଅସଲରେ ବହୁ ବର୍ଷ ପରେ ଆମ କଲେଜ ଗ୍ରାଜୁଏସନ୍ ବ୍ୟାଚ୍ର ବନ୍ଧୁ ମିଳନରେ ଆମର ଦେଖା ହେଲା। ସେଇ କଥା କହିବାକୁ ଯାଇ ୟା ଭିତରେ ମୁଁ ବନ୍ଧୁ ମିଳନର ଏକ ସାମାଜିକ ଓ ମନସ୍ତାତ୍ତ୍ୱିକ ବ୍ୟାଖ୍ୟା କରି ବସିଲିଣି। ଛୋଟ ଛୋଟ କଥାରେ ବିଶ୍ଳେଷଣ କରିବା ମୋର ପୁରୁଣା ବଦଭ୍ୟାସ। ଅବଶ୍ୟ ଛାତ୍ର ଓ ବୃତ୍ତିଗତ ଜୀବନରେ ଅନେକ ଥର ମୋର ବିଶ୍ଳେଷଣ କରିବାର କଳା ବା ଆନାଲିଟିକାଲ୍ ସ୍କିଲ୍ ପାଇଁ ମୁଁ ବେଶ୍ ବାହାବା ପାଇଛି ଏବଂ କିଛିଟା ଆତ୍ମଗର୍ବରେ ଉତ୍ଫୁଲ୍ଲିତ ମଧ୍ୟ ହୋଇଛି। ତାହା ସ୍ୱୀକାର ନ କରିବା ସତ୍ୟର ଅପଳାପ ହେବ। କିନ୍ତୁ ଜୀବନ ବଞ୍ଚିବାର ପ୍ରକ୍ରିୟାକୁ ଲେନ୍ସ ପକାଇ ବିଶ୍ଳେଷଣ କଲେ ମଣିଷ ଦାର୍ଶନିକ, ସମାଜବିଜ୍ଞାନୀ ବା ମନସ୍ତତ୍ତ୍ୱ ବି ଥାଇପାରେ, କିନ୍ତୁ ସୁଖୀ ବା ପରିତୃପ୍ତ ହୁଏ ନାହିଁ। ବରଂ ପ୍ରତିଟି କଥାକୁ ନିରୀକ୍ଷାଇ ଦେଖିଲେ ଜୀବନ ଦୁର୍ବିସହ ହୋଇଉଠେ। ହୁଏତ ଯାହା ନିର୍ଦ୍ଧାର୍ଯ୍ୟ, ଯାହା ଆମ ଜୀବନର ବାସ୍ତବିକ ସ୍ଥିତି, ଯାହାକୁ ବଦଳେଇ ହେବନି, ତାକୁ ମଥାପାତି ଗ୍ରହଣ କରିନେବାରେ ହିଁ ସମସ୍ତାରି। ସେମିତି ଏକ ଉପଲବ୍ଧି ଆମକୁ ଜୀବନର ଅପୂର୍ଣ୍ଣତା ବା ଅପ୍ରାପ୍ତିକୁ, ଏଇ ତ ଜୀବନ, ଏଇଆ ଭାବି ଗ୍ରହଣ କରିନେବାରେ ସହାୟକ ହୁଏ। କିନ୍ତୁ ଏ ଗ୍ରହଣୀୟତା, ଆକ୍ସେପ୍ଟେନ୍ସକୁ ମୁହଁ ବୁଲେଇ ନିଚ୍ଛକ ବୌଦ୍ଧିକତାକୁ ନେଇ ବଞ୍ଚିବାରେ ଜୀବନ କାହିଁ? ତୁଚ୍ଛା ଦାର୍ଶନିକତାରେ ମାତିବାରେ ଜୀବନୀ ଶକ୍ତି କି ପ୍ରାଣ ପ୍ରାଚୁର୍ଯ୍ୟ କାହିଁ? ଚିତ୍ରାଙ୍ଗଦା, ତୁମେ କିନ୍ତୁ ଏସବୁ ମାମଲାରେ ମୋଠୁ ପୂରାପୂରି ଭିନ୍ନ, ବିଲକୁଲ ବିପରୀତ। ମୂଳରୁ ହିଁ ତୁମେ ଖୁବ୍ ସ୍ୱାଧୀନଚେତା, ମୁକ୍ତବାଦିନୀ। ନିଜ ସ୍ୱାର୍ଥରେ ଜୀବନ ଜିଇଁବାରେ ବିଶ୍ୱାସ ରଖ ଏବଂ ଯାହାକୁ ତୁମକୁ ଭଲ ଲାଗେ ନାହିଁ ସେମିତି ପରିସ୍ଥିତିକୁ ନିଜର ନିୟତି ବୋଲି ନ ଭାବି ସଚେତନ ଭାବେ ଉଦ୍ୟମ କରି ସେଥିରେ ପରିବର୍ତ୍ତନ ଆଣ। କଲେଜ ଜୀବନରୁ ହିଁ ନିଜ ମର୍ଜିର ମାଲିକ ଥିଲ ତୁମେ। ଦେଖିବାକୁ ଖୁବ୍ ସୁନ୍ଦରୀ, ଡେଙ୍ଗି, ଆଉ ତୁମ ହସ ଥିଲା ଯାହାକୁ କହନ୍ତି ପୁରା ମୁକ୍ତାଝରା ହସ। ତୁମେ ସେବେ କଲେଜର ଟେନିସ୍ କୋର୍ଟରେ ଟେନିସ୍ ଖେଳୁଥିଲ, ଶୀତଦିନେ ବ୍ୟାଡ଼ମିଣ୍ଟନ କୋର୍ଟରେ ବ୍ୟାଡ଼ମିଣ୍ଟନ, ପୁଣି ଗୀତ ଗାଇବା, ନାଚିବା, ଅଭିନୟ କରିବା, ଏସବୁ କଳାରେ ଥିଲ ମାହିର। ତୁମେ ଯେତିକି ସୁନ୍ଦରୀ ଥିଲ ସେତିକି ଆକର୍ଷଣୀୟ ଥିଲା ତୁମର ବ୍ୟକ୍ତିତ୍ୱ। ଏସବୁ ପ୍ରତିଭା ସହ ତୁମେ ବେଶ୍ ମେଧାବିନୀ ଛାତ୍ରୀ ମଧ୍ୟ ଥିଲ। ଥିଲ ବି ଭଲ ଡିବେଟର୍ ଓ ଅର୍ଗାନାଇଜର୍। ଆମେମାନେ ସାଙ୍ଗ ମହଲରେ କଥା ହେଉଥିଲେ, ଦେଖ ଝିଅଟାକୁ ଈଶ୍ୱର କେଉଁଥିରେ ବି ଉଣା କରିନାହାନ୍ତି। ଖୁଦା ଜବ୍ ଦେତା ହେ ଛପର ଫାଡ଼କର ଦେତା ହେ, ଈଶ୍ୱରଙ୍କ ବଦାନ୍ୟତାର ମୂର୍ତ୍ତିମନ୍ତ ପ୍ରତୀକ ଥିଲ ତୁମେ। ଆମ ବ୍ୟାଚ୍ର ସବୁ ପୁଅ ତୁମକୁ ପ୍ରେମ କରୁଥିଲେ ଏବଂ ସବୁ ଝିଅ କରୁଥିଲେ ପ୍ରବଳ ଈର୍ଷା। ଏକଥା ଆମ ସାଙ୍ଗସାଥି ଯାହାକୁ ପଚାରିଲେ ସେ କହିବ। ତୁମେ ନିଜେ ବି ଏକଥା ଜାଣିଥିଲ, ଯାହା ତୁମକୁ ଖୁବ୍ ଆତ୍ମବିଶ୍ୱାସୀ, ସୁପର କନ୍ଫିଡେଣ୍ଟ କରି ଗଢ଼ି ତୋଳିଥିଲା। କଲେଜରୁ ବିଏ ପାସ୍ କରିବା ପରେ ତୁମେ ଏୟାର ହୋଷ୍ଟେସ୍ ଭାବେ ବ୍ରିଟିଶ ଏୟାରୱେଜ୍ରେ ଜଏନ୍ କଲ। ସେବେ ଆମର ବିମାନ, ବିମାନ ସେବା ବା ବିମାନ ଯାତ୍ରା ବିଷୟରେ ସାମାନ୍ୟତମ ଜ୍ଞାନ ନଥିଲା। ଆମେ କେବଳ ଇଣ୍ଡିଆନ୍ ଏୟାରଲାଇନ୍ସ ଓ ଏୟାର ଇଣ୍ଡିଆ କଥା ଶୁଣିଥିଲୁ ଏବଂ ମହାରାଜା ଚିତ୍ର ଥାଇ ଧଳା ନାରଙ୍ଗୀ ବିମାନର ଫଟୋ ଦେଖିଥିଲୁ। କେଉଁ ଦେଶର କେଉଁ ବିମାନ ସେବା, ଯେମିତି ବ୍ରିଟିଶ ଏୟାରୱେଜ୍, KLM, ଏୟାର ଫ୍ରାନ୍ସ, ଲୁପ୍ଥାନ୍ସା, ଡେଲ୍ଟା, କ୍ୟାଥେ ପାସିଫିକ୍, ଏସବୁ କଥା ଆମେ MA ପାସ୍ କରି ପ୍ରତିଯୋଗିତାମୂଳକ ପରୀକ୍ଷା ଦେବାବେଳେ ଯାଇ ଖାନା କିମ୍ବା ୟୁନିକ୍ GK ଗାଇଡ୍ ବହିରୁ ପଢ଼ି ଓ ଘୋଷି ମନେ ରଖିଥିଲୁ। ଆମମାନଙ୍କ ସମୟରେ ଆମ ଭିତରୁ ଜଣେ ଝିଅ ଏୟାର ହୋଷ୍ଟେସ୍ ହେଲା, ତାହା ପୁଣି ବିଦେଶୀ ବିମାନ ସେବାରେ, ତାହା ଆମ ପାଇଁ ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ ଥିଲା। ଚିତ୍ରାଙ୍ଗଦା, ତୁମ ପରି ସ୍ମାର୍ଟ ଝିଅ ପାଇଁ ଅବଶ୍ୟ ଏହା ଯେ ଦୁଷ୍ପ୍ରାପ୍ୟ ହୋଇନଥାନ୍ତା ସେକଥା ଆମେ ସେବେ ଭାବିନଥିଲୁ। ଏୟାର ହୋଷ୍ଟେସ୍ ଏକ ଗ୍ଲାମରସ୍ ଚାକିରି, ସେଥିପାଇଁ ଅତ୍ୟାଧୁନିକ ଓ ଆକର୍ଷଣୀୟ ହେବା ସହ ଇଂରାଜୀ ଓ ଅନ୍ୟ ଭାଷାରେ ଫ୍ଲୁଏନ୍ସି ରହିବା ଆବଶ୍ୟକ। ସେଥିରେ ଜଣେ ଦେଶ ବିଦେଶ ବୁଲିବ, 5-star ହୋଟେଲରେ ରହିବ, ମୋଟା ଦରମା ପାଇବ, ବଡ଼ ବଡ଼ ଲୋକଙ୍କ ସଂସ୍ପର୍ଶରେ ଆସିବ। ମୋଟାମୋଟି ଏୟାର ହୋଷ୍ଟେସ୍ ହେବା ସିନେମାର ରୂପେଲି ପରଦାର ନାୟିକା ହେବାଠୁ କିଛି କମ୍ ନୁହେଁ ବୋଲି ଆମ ଭିତରେ ଆମେମାନେ ଗୁଲିଗପ କରୁଥିଲୁ। ଚିତ୍ରାଙ୍ଗଦା, ତୁମେ ଯେ ଅବଶ୍ୟ ଖୁବ୍ ଧନୀ, ଉଚ୍ଚଶିକ୍ଷିତ, ସ୍ୱଚ୍ଛଳ ଓ ଆଭିଜାତ୍ୟ ସମ୍ପନ୍ନ ପୁଅକୁ ବାହା ହେବ ସେ ନେଇ ଆମର କୌଣସି ସନ୍ଦେହ ନଥିଲା। ଏମିତି ଏକ ସମ୍ଭାବନା ଯେ ଜ୍ୟାମିତିର ଉପପାଦ୍ୟର ସିଦ୍ଧାନ୍ତ ପରି ସ୍ଥିର ଓ ନିର୍ଦ୍ଧାର୍ଯ୍ୟ, ସେ ଭାବନା ସେବେ ଆମ ପକ୍ଷେ ଜମା ଅସ୍ୱାଭାବିକ ମଧ୍ୟ ନଥିଲା। ତେବେ ଆମ ସାଙ୍ଗ ମହଲର ବିଶ୍ୱନିନ୍ଦୁକ ସନ୍ତୋଷ, ଯାହାର ସବୁ କଥାରେ ଥାଏ ଅସନ୍ତୋଷ, ସିଏ ଗୋଟେ ଭବିଷ୍ୟଦର୍ଶୀ ଆଷ୍ଟ୍ରୋଲୋଜର ପରି ଭବିଷ୍ୟବାଣୀ କଲା, ବୁଝିଲ, ସୁନ୍ଦରୀ ଝିଅମାନେ ଭାଗ୍ୟବତୀ ହୁଅନ୍ତି ନାହିଁ, ବିଶେଷ କରି ବିବାହ ମାମଲାରେ। ଆମେ ଏହା ସନ୍ତୋଷର ନକାରାତ୍ମକ ଚିନ୍ତାଧାରାର ପ୍ରତିଫଳନ ଭାବି ତା କଥାକୁ ଭୁରୁଡ଼ି ମାରି ଉଡ଼େଇଦେଲୁ। ତେବେ ବିଶ୍ୱନିନ୍ଦୁକର ଭବିଷ୍ୟବାଣୀ ଯେ ସତକୁ ସତ ଠିକ୍ ପ୍ରମାଣିତ ହୋଇଯିବ ତୁମ କ୍ଷେତ୍ରରେ, ସେ କଥା ପରେ ଜାଣି ଆମେ ହତବାକ୍ ହୋଇଗଲୁ। କଲେଜ ଛାଡ଼ିବାର ପ୍ରାୟ 14-15 ବର୍ଷ ପରେ ଆମ କାନରେ କଥାଟା ପଡ଼ିଥିଲା ଯେ ତୁମେ କାଳେ ଗୋଟେ ଫରେନର୍କୁ ବାହା ହୋଇଥିଲ, ଲଣ୍ଡନରେ ତାର ବଡ଼ ବିଜନେସ୍ ଥିଲା, ତୁମର ସୁଖୀ ସଂସାର ଚାଲିଥିବା ବେଳେ ତୁମ ହଜବ୍ୟାଣ୍ଡର ଆଉ ଜଣେ ବିଦେଶିନୀ ସହ ପ୍ରେମ ହେଲା ଏବଂ ସେ ତୁମକୁ ଡିଭୋର୍ସ କରି ତାକୁ ବାହା ହେଇଗଲା। ତାପରେ କୁଆଡ଼େ ତୁମେ ତୁମ ସାନ ଝିଅ ସହ ଲଣ୍ଡନରେ ରହି କେଉଁ ଡିଜାଇନର ଫାର୍ମରେ ଜବ୍ କରୁଛ। ତୁମ ଜୀବନରେ ଏମିତି ଏକ ବିପର୍ଯ୍ୟୟ ଆସିବା କଥା ବିଶ୍ୱନିନ୍ଦୁଙ୍କ ସନ୍ତୋଷ ଜାଣିଲା ପରେ ଆମକୁ କହିଲା, ମୁଁ କହୁନଥିଲି ଦରିଆ ପାରିକୁ ପରତେ ନାହିଁ। ସେ ଫରେନର ବାହା ହେବା ନିଶାରେ ଚିତ୍ରାଙ୍ଗତା ତୁଚ୍ଛାରେ ଏତକ ଦଶା ଭୋଗିଲା। ଆମେ ସମସ୍ତେ ଚୁପ୍ ରହିଥିଲୁ, କାରଣ ତୁମ ପରି ସ୍ମାର୍ଟ ସକ୍ସେସଫୁଲ ସ୍ୱାଭିମାନୀ ଝିଅର ଜୀବନରେ ଏମିତି ଏକ ଦୁର୍ଭାଗ୍ୟର ବେଳା ଆସିପାରେ ତାହା ଆମେ ସ୍ୱପ୍ନରେ ବି ଭାବିନଥିଲୁ। ଏହା ଭିତରେ ଅନେକ ବର୍ଷ ବିତିଗଲାଣି। ଆମମାନଙ୍କ ପିଲାଛୁଆ ବଡ଼ ହୋଇ ପାଠଶାଠ ସାରି ଚାକିରି ବାକିରି କରିଗଲେଣି। ଆମ ସାଙ୍ଗେ ପଢ଼ୁଥିବା ଓ ଜଲ୍ଦି ବାହା ହୋଇଯାଇଥିବା କିଛି ଝିଅଙ୍କର ପୁଅ ଝିଅ ବାହା ହୋଇ ସେମାନେ ନାତିନାତୁଣୀ ଦେଖିଲେଣି। ସମୟର କଷାଘାତରେ ଆମେ ସଭି ଅନେକାଂଶରେ ମ୍ଳାନ ଓ ନିସ୍ତେଜ ଅନୁଭବ କଲୁଣି। ତେବେ ଗତବର୍ଷ ଆମ କଲେଜ ବ୍ୟାଚ୍ର ଗେଟ୍ ଟୁଗେଦରରେ ତୁମକୁ ଦେଖି ଆମେ ଜାଣିଲୁ, ଡିଭୋର୍ସ ଓ ତା ପରର ସଂଘର୍ଷ ତୁମର ତେଜକୁ ମଳିନ କରିପାରିନାହିଁ। ତୁମ ଚେହେରା ସେମିତି ଦାଉ ଦାଉ ହୋଇ ଜଳୁଛି। ତୁମର ସୌନ୍ଦର୍ଯ୍ୟର କମନୀୟତା ଓ ବ୍ୟକ୍ତିତ୍ୱର ଆକର୍ଷଣୀୟତା ସେମିତି ଅକ୍ଷୁର୍ଣ୍ଣ ଅଛି। ତୁମ ବିଷୟରେ ବିଷଦରେ ଜାଣିବାକୁ ଆମ ସମସ୍ତଙ୍କ ମନରେ ଥାଏ ଅନେକ କୌତୂହଳ। ଅବଶ୍ୟ ଆମର ଏ କୌତୂହଳ କଥା ଠିକ୍ ଅନୁମାନ କରିପାରିଥିବ ତୁମ ପରି ଇଣ୍ଟେଲିଜେଣ୍ଟ ଝିଅ, ତେଣୁ ନିଜ ତରଫରୁ ହିଁ ତୁମେ ଜଣେଇଥିଲ ତୁମର ଜୀବନ କାହାଣୀ। ବ୍ରିଟିଶ ଏୟାରୱେଜ୍ରେ ଏୟାର ହୋଷ୍ଟେସ୍ ଥିବା ସମୟରେ ତୁମର ଲଣ୍ଡନରେ ଦେଖା ହୋଇଥିଲା ପିଟର ସହ। ପ୍ରଖ୍ୟାତ ଇଣ୍ଟରନ୍ୟାସନାଲ ଫ୍ୟାସନ୍ ଡିଜାଇନର ପିଟର ସହ କେଇ ମାସର ଡେଟିଂ ପରେ ତୁମେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲ। ବାହାଘର ପରେ ତୁମେ ଏୟାର ହୋଷ୍ଟେସ୍ ଚାକିରି ଛାଡ଼ି ପିଟରର ଫ୍ୟାସନ୍ ବିଜନେସ୍ରେ ସହାୟତା କରୁଥିଲ। ବିବାହର 2 ବର୍ଷ ପରେ ତୁମ କୋଳକୁ ଆସିଥିଲା ଝିଅ ଆନି। ପିଟର ପୃଥିବୀ ସାରା ବୁଲୁଥିଲା ଫ୍ୟାସନ୍ ଡିଜାଇନର ଭାବେ। ସୁନ୍ଦରୀ ସ୍ମାର୍ଟ ଇଣ୍ଟରନ୍ୟାସନାଲ ମଡେଲ, ବିଭିନ୍ନ ଏକ୍ଜୋଟିକ୍ ଲୋକେସନ୍ରେ ଫ୍ୟାସନ୍ ସୁଟ୍, ବିଶ୍ୱବ୍ୟାପୀ ବଡ଼ ବଡ଼ ସହରରେ ଫ୍ୟାସନ୍ ଶୋ, ପିଟରର ଫ୍ୟାସନ୍ ବ୍ରାଣ୍ଡର ଚାହିଦା ବଢ଼ି ବଢ଼ି ଚାଲିଥିଲା। ତା'ର ଲାଇଫ୍ଷ୍ଟାଇଲ୍, ସୌନ୍ଦର୍ଯ୍ୟ, ଗ୍ଲାମର, ଅର୍ଥ, ଉପଭୋଗ, ବିଳାସ ବ୍ୟସନର ଦୁନିଆରେ ଅନ୍ୟ ନାରୀଙ୍କ ସହ ସମ୍ପର୍କ ବା ଏଫ୍ଆଇଆର୍ ସଭା କିଛି ଆଶ୍ଚର୍ଯ୍ୟର ବିଷୟ ନଥିଲା। ତେବେ ସେସବୁ ତୁମ ସହ ତା'ର ସମ୍ପର୍କରେ ଭଟ୍ଟା ପକାଇ ନଥିଲା। ବାହାଘର 10 ବର୍ଷ ପରେ ପିଟର ଜୀବନରେ ଆସିଥିଲା ଫ୍ୟାସନ୍ ମଡେଲ ଜେସିକା, ଯାହା ସହ ପିଟରର ସମ୍ପର୍କ ଆଫେୟାର୍ସ ନୁହେଁ, କମିଟେଡ୍ ରିଲେସନ୍ସିପ୍ର ରୂପ ନେଇଥିଲା। ଏବଂ ତାପରେ ତୁମେ ଓ ପିଟର ପରସ୍ପରର ସମ୍ମତିରେ ଡିଭୋର୍ସ ନେଇଥିଲ। ତୁମ ଝିଅ ଆନି ବୋର୍ଡିଂ ସ୍କୁଲରେ ରହି ପଢ଼ୁଥିଲା। ତୁମେ ଘର ଭଡ଼ା ନେଇ ସେଇ ଲଣ୍ଡନର ସବର୍ବରେ ଏକ ସହରତଳୀ ଅଞ୍ଚଳରେ ଆଉ ଏକ ଫ୍ୟାସନ୍ ଡିଜାଇନର ଫାର୍ମରେ କାମ କରୁଥିଲ। ତୁମେ ମଧ୍ୟ ଜଣେ ନାମୀ ଦାମୀ ଡିଜାଇନର ଭାବେ ଖ୍ୟାତି ଅର୍ଜନ କରିଥିଲ, ପାଇଥିଲ ସଫଳତା, ଯଶ, ଅର୍ଥ, ପ୍ରତିଷ୍ଠା। ୟା ଭିତରେ ଆନି ବଡ଼ ହୋଇଯାଇଥିଲା। ଏବେ ସେ ଆମେରିକାରେ ମ୍ୟାନେଜମେଣ୍ଟ ସାରି ତାର ଆମେରିକାନ୍ ବୟଫ୍ରେଣ୍ଡ ମାଇକ୍ ସହ ନ୍ୟୁ ଅର୍ଲିନ୍ସରେ ରହୁଛି। ବୟସ ବଢ଼ିବା ସହ ତୁମର ନିସଙ୍ଗତା ବଢ଼ୁଥିଲା। ତୁମେ ଥିଲ ତୁମ ବାପା ମାଙ୍କର ଗୋଟିଏ ସନ୍ତାନ। ପିଟର ସହ ଡିଭୋର୍ସ ପରେ ତୁମ ବାପା ମା କେଇ ବର୍ଷ ତୁମ ପାଖରେ ଯାଇ ଲଣ୍ଡନରେ ରହିଥିଲେ। ତେବେ ପ୍ରାୟ 3 ବର୍ଷ ହେବ ଜଣଙ୍କ ପରେ ଜଣେ ସେମାନେ ଡକାଡକି ହୋଇ ଚାଲିଗଲେ ମାତ୍ର କେଇ ମାସର ବ୍ୟବଧାନରେ। ବାପା ମା ଗଲା ପରେ ଯେତେ ମନ ଲଗାଇଲେ ବି ତୁମର ମନ ଆଉ କାମରେ ଲାଗିଲା ନାହିଁ। ନିଜ ଦେଶକୁ ଫେରିଆସିବାକୁ ପ୍ରବଳ ଇଚ୍ଛା ହେଲା। ତେଣୁ ପ୍ରାୟ ବର୍ଷେ ହେବ ପୁରୀର ସମୁଦ୍ରକୂଳର ଏକ ଆପାର୍ଟମେଣ୍ଟରେ ଗୋଟେ ସି ଫେସିଂ ଫ୍ଲାଟ୍ କିଣି ତୁମେ ଏକୁଟିଆ ରହୁଛ। ସେଠି ଯୋଗ ପ୍ରାଣାୟାମ କରୁଛ, ବେଦ ଉପନିଷଦ ପୁରାଣ ଶାସ୍ତ୍ର ଭିତରେ ବୁଡ଼ି ରହି ସନାତନ ହିନ୍ଦୁ ଧର୍ମର ଶାଶ୍ୱତ ଆଧ୍ୟାତ୍ମିକ ଉପଲବ୍ଧିର ସନ୍ଧାନରେ ଅଛ। ଏୟାର ହୋଷ୍ଟେସ୍, ଫ୍ୟାସନ୍ ଡିଜାଇନର, ଗ୍ଲାମର ଡିଭାର ଜୀବନ, ହାଇ ଲାଇଫ୍, ହାଇ ସୋସାଇଟି, ମନି, ଗ୍ଲାମର, ଥାର୍ଡ ବାର୍ଡ, ଚାକଚକ୍ୟ ସବୁ ଛାଡ଼ି ଶ୍ରୀକ୍ଷେତ୍ର ପୁରୀରେ ଯୋଗିନୀ ସନ୍ନ୍ୟାସିନୀର ଜୀବନ ଜିଉଁଛ। ଗୋଟିଏ ଜୀବନକାଳରେ ମେରୁର ଏପାଖରୁ ସେପାଖକୁ ତୁମର ଏ ଯାତ୍ରାର କାହାଣୀ କୌଣସି ବଲିଉଡ୍ ଫିଲ୍ମର କାହାଣୀଠାରୁ କମ୍ ବିସ୍ମୟକର ନୁହେଁ ଚିତ୍ରାଙ୍ଗଦା। ବନ୍ଧୁମିଳନରେ ସେହି ପ୍ରଥମ ଦେଖା ପରେ ତୁମ ସହ ମୋର ସମ୍ପର୍କ ବଢ଼ିଛି। ଅନେକ ସମୟରେ ତୁମ ସହ ପୁରୀ ବା ଭୁବନେଶ୍ୱରରେ ଦେଖା ହେଇଛି। କଲେଜରେ ଆମ ପାଇଁ ତୁମେ ଅପହଞ୍ଚ ସ୍ୱର୍ଗର ପରିଥିଲ, ଏବେ କିନ୍ତୁ ତୁମେ ମର୍ତ୍ତ୍ୟର ଯୋଗିନୀ। ଜୀବନର ସବୁ ଜୁଆର ଭଟ୍ଟା ଭିତରେ ବି ତୁମ ସୌନ୍ଦର୍ଯ୍ୟର ଯାଦୁକରୀ ପ୍ରଭାବ, ବ୍ୟକ୍ତିତ୍ୱର ଗଭୀରତା ଓ ବିସ୍ତୃତିରେ ତିଳେମାତ୍ର ହ୍ରାସ ଘଟିନାହିଁ। ତୁମ ସହ ନିବିଡ଼ ଭାବରେ ମିଶିଲା ପରେ ମୋର ଉପଲବ୍ଧି ହେଲା, ଯେଉଁ ଚିତ୍ରାଙ୍ଗଦା ଆମ କଲେଜ ଜୀବନରେ ସହପାଠିନୀ ଥିଲା ତାର ସୌନ୍ଦର୍ଯ୍ୟ ଥିଲା ବାହ୍ୟ। ଏବେ ଯେଉଁ ଚିତ୍ରାଙ୍ଗଦା ନାମକ ନାରୀକୁ ମୁଁ ଭେଟୁଛି, ସେ ନିଜର ଅନ୍ତଃ ସୌନ୍ଦର୍ଯ୍ୟରେ ଜ୍ୱାଜୁଲ୍ୟମାନ। ସି ଇଜ୍ ବ୍ୟୁଟିଫୁଲ୍ ଫ୍ରମ୍ ଇନ୍ସାଇଡ଼। ଗତମାସ ପୁରୀର ସମୁଦ୍ରକୂଳରେ ଝାଉଁବଣ ପାଖରେ ଗୋଟେ ବାଲିବନ୍ତ ଉପରେ ବସି ଆମେ ଆକାଶର ପୂର୍ଣ୍ଣଚନ୍ଦ୍ର ଓ ପୂର୍ଣ୍ଣିମାର ଜୁଆରରେ ଅସ୍ଥିର ଉଦ୍ବେଳିତ ସାଗରର ଲହରିମାଳାକୁ ନିରୀକ୍ଷଣ କରୁଥିଲୁ। ଆମ ମଥା ଉପରର ଚନ୍ଦ୍ର ଥିଲେ ଶାନ୍ତ, ଶୀତଳ, ପରିପୂର୍ଣ୍ଣ। ଆଖି ଆଗର ସମୁଦ୍ର ଥିଲା ଅଶାନ୍ତ, ଅଧୀର, ଅପୂର୍ଣ୍ଣ। ମୋତେ ଲାଗୁଥିଲା ଏକଦା କଲେଜ କୁଇନ୍, ଏୟାର ହୋଷ୍ଟେସ୍, ଇଣ୍ଟରନ୍ୟାସନାଲ ଫ୍ୟାସନ ଡିଜାଇନର ଗ୍ଲାମରସ୍ ଡିଭା ଚିତ୍ରାଙ୍ଗଦାରୁ ଏବର ଆଧ୍ୟାତ୍ମିକ ମାର୍ଗର ଯାତ୍ରିଣୀ ଯୋଗିନୀ ଚିତ୍ରାଙ୍ଗଦାର ଯାତ୍ରା ଯେମିତି ପୂର୍ଣ୍ଣିମାର ଲହରୀରେ ଉଚ୍ଛଳ ଉତ୍ତାଳ ସମୁଦ୍ରରୁ ଶାନ୍ତ ସୌମ୍ୟ ପୂର୍ଣ୍ଣଚନ୍ଦ୍ରର ଶୀତଳ ଚନ୍ଦ୍ରମାକୁ ଏକ ଉତ୍ତରଣର ଯାତ୍ରା। ଚିତ୍ରାଙ୍ଗଦା, ସେହି ଜହ୍ନରାତିରେ ତୁମେ ନିଜର ଜୀବନକୁ ନେଇ ବେଶ୍ ଫିଲୋସଫିକାଲ ହେଇ ଉଠିଥିଲ ଏବଂ କହିଥିଲ, ଜାଣ ସଞ୍ଜୟ, ପିଲାବେଳେ ଶୁଣିଥିଲି ଚିତ୍ରା ନକ୍ଷତ୍ରରେ ମୋର ଜନ୍ମ ବୋଲି ମୋ ବାପା ମା ମୋ ନାଁ ଚିତ୍ରାଙ୍ଗଦା ଦେଇଥିଲେ। ମୋର ସେବେ ଜ୍ୟୋତିଷଶାସ୍ତ୍ର, ଆଷ୍ଟ୍ରୋଲୋଜି, ଭବିଷ୍ୟବାଣୀ, ରାଶି, ଲଗ୍ନ, ଗ୍ରହ, ନକ୍ଷତ୍ର ଏସବୁରେ ତିଳେମାତ୍ର ବିଶ୍ୱାସ ନଥିଲା। ଏସବୁ ଶାସ୍ତ୍ରୀୟ ଜ୍ଞାନ ବିଜ୍ଞାନସମ୍ମତ ନୁହେଁ ବୋଲି ଏକ ଭ୍ରାନ୍ତ ଧାରଣା ମଧ୍ୟ ଥିଲା ମୋ ମନରେ। ନିଜର ରୂପ, ସୌନ୍ଦର୍ଯ୍ୟ, ପ୍ରତିଭା, ଉଦ୍ୟୋଗ, ସାମର୍ଥ୍ୟ, ଉଚ୍ଚାକାଂକ୍ଷା ନେଇ ମୋ ଭିତରେ ବି ଥିଲା ବେଶ୍ ଏକ ତୀବ୍ର ଅହମିକା, ଯାହାକୁ ମୁଁ ଆତ୍ମବିଶ୍ୱାସ ବୋଲି ଭାବୁଥିଲି। ଏବେ ମୁଁ ଆମର ଶାସ୍ତ୍ରପୁରାଣ ଅଧ୍ୟୟନ କଲାବେଳେ ଚିତ୍ରା ନକ୍ଷତ୍ର ବିଷୟରେ ପଢ଼ିଲି। ଜାଣ ସଞ୍ଜୟ, ସେ ନକ୍ଷତ୍ରର ଲକ୍ଷଣ ଯାହା ଯାହା ତା ମୋ ଜୀବନରେ, ମୋ ଚରିତ୍ରରେ, ମୋ ସତ୍ତାରେ, ମୋ ଅସ୍ତିତ୍ୱରେ ଘଟିଛି ପୂରାପୂରି ଶତକଡ଼ା 100%। ମୁଁ ସ୍ତମ୍ଭୀଭୂତ ଏହା ଭାବିଛି, ଚିତ୍ରା ନକ୍ଷତ୍ରରେ ଜନ୍ମ ମଣିଷର ଆଚାର ବ୍ୟବହାର, ବ୍ୟକ୍ତିତ୍ୱ ସମ୍ପର୍କରେ ଥିବା ଶାସ୍ତ୍ରୀୟ ବର୍ଣ୍ଣନା ସହ ମୋ ନିଜ ଜୀବନର ଯାତ୍ରା ଏତେ ମେଳ ଖାଉଛି କେମିତି। ଚିତ୍ରା ନକ୍ଷତ୍ରରେ ଜନ୍ମିତ ନାରୀର ଲକ୍ଷଣ, ସେ ସୁନ୍ଦର, ଆକର୍ଷଣୀୟା, ବୁଦ୍ଧିମତୀ, କଳାବତୀ, ମୁକ୍ତଭାଷିନୀ, ସ୍ୱାଧୀନ ଚେତା, ନେତ୍ରୀ। ସେ ପୁଣି ରସିକା, ପ୍ରେମିକା, ଅଭିସାରିକା। କିନ୍ତୁ ଦେଶାନ୍ତରୀ ହେବା ଏବଂ ଅସ୍ଥିର ଦାମ୍ପତ୍ୟ ଜୀବନ ମଧ୍ୟ ତାର ଭାଗ୍ୟରେ ଲେଖା। ତେବେ ଏସବୁ ସତ୍ତ୍ୱେ ମୋର ଜୀବନ ପ୍ରତି କୌଣସି ଅଭିଯୋଗ ନାହିଁ, ମୋର ମଧ୍ୟ ସେମିତି କିଛି ବଡ଼ ଅବଶୋଷ ନାହିଁ। ଦୁନିଆର ବହୁ ଲୋକଙ୍କର ଦୁଃଖ ମୋଠାରୁ ବେଶୀ, ପ୍ରାପ୍ତି ମୋ ଅପେକ୍ଷା କମ୍। ସେ ଦିଗରୁ ମୁଁ ନିଜକୁ ପରମ ସୌଭାଗ୍ୟବତୀ ନହେଲେ ବି ଭାଗ୍ୟବତୀ ବୋଲି ନିଶ୍ଚୟ କହିବି। ଆଇ ହାଭ୍ ମେଡ୍ ମାଇ ପିସ୍ ୱିଥ୍ ଲାଇଫ୍ ଆଣ୍ଡ ଆଇ ମେଡ୍ ପିସ୍ ୱିଥ୍ ମାଇସେଲ୍ଫ। ମୁଁ ମୋର ଜୀବନ ଓ ନିଜ ସହ ଶାନ୍ତି ସ୍ଥାପନ କରିଛି। ଚିତ୍ରାଙ୍ଗଦା, ତୁମ କଥାରୁ ମୁଁ ବୁଝିପାରିଥିଲି ତୁମର ଇନର ବିୟୁଟି, ଅନ୍ତଃ ସୌନ୍ଦର୍ଯ୍ୟର ସୂତ୍ର କ'ଣ। ସେବେ ମୋର ମନେ ହେଲା, ମୋ ଆଗରେ ବସିଥିବା ଚିତ୍ରା ନକ୍ଷତ୍ରରେ ଜନ୍ମିତ ନାରୀ ମୋର କଲେଜ ଜୀବନର ସହପାଠିନୀ ତ୍ରିପୁର ସୁନ୍ଦରୀ ଚିତ୍ରାଙ୍ଗଦାଠୁ ବଳି ଯୋଗିନୀ, ସନ୍ନ୍ୟାସିନୀ ଓ ପୂଜାରିଣୀ ମୋ ଜୀବନରେ ଆଉ କାହାକୁ ମୁଁ ଭେଟିନାହିଁ ବା ଭେଟିବିନି। ଏକ ଅଧୀର ଆବେଗରେ ମୁଁ ତୁମ ହାତ ଧରି କହିଥିଲି, ଅନନ୍ତକାଳ ତପ ଜପ ମନ୍ତ୍ରତନ୍ତ୍ର କରି ଯାହା ଯୋଗୀ, ମୁନି, ତାନ୍ତ୍ରିକ ସାଧକ ପ୍ରାପ୍ତ ହୁଅନ୍ତି ନାହିଁ, ସେମିତି କିଛି ଆଧ୍ୟାତ୍ମିକ ସିଦ୍ଧିର ଅଧିକାରିଣୀ ହେଇବସିଛ ତୁମେ, ତୁମକୁ ଚିତ୍ରା ବୋଲି ଡାକିପାରିବି ମୁଁ। ଚିତ୍ରାଙ୍ଗଦା, ତୁମ ପୂର୍ବଜନ୍ମର ନାମ, ଏ ଜନ୍ମର ନାମ କେବଳ ଚିତ୍ରା, କାରଣ ଗୋଟିଏ ଜୀବନ ଭିତରେ ତୁମର ପୁନର୍ଜନ୍ମ ଘଟିଛି। ତୁମେ ମୋର ଏ ଆବେଗ ଭରା କଥା ଶୁଣି ହସିଥିଲ, କେତେ ଶାନ୍ତ ସମାହିତ ଥିଲା ସେ ହସ, ଏବଂ ମୋ ପାପୁଲିକୁ ନିଜର ପାପୁଲିରେ ଜଡ଼େଇ ଧରି କହିଥିଲ, ଚିତ୍ରା ନାଁରେ ମୋତେ କେହି କେବେ ଡାକିନାହିଁ। କେଜାଣି କାହିଁକି ଏ ନାଁରେ ଗୋଟେ କେମିତି ଆତ୍ମୀୟତାର ଆପଣାପଣର ମଧୁର ମହକ ଅଛି। ଯଦି ମୋତେ ଚିତ୍ରା ନାମ ଧରି ଡାକିବାକୁ ତୁମକୁ ତୁମର ଅନ୍ତର କହୁଛି, ସେଥିରେ ମୁଁ ବାଧା ଦେବାକୁ କିଏ। ଜାଣ ସଞ୍ଜୟ, ମଣିଷର ମସ୍ତିଷ୍କର ଡାକରେ ଭ୍ରାନ୍ତି, ମାୟା, ଇଲ୍ୟୁଜନ୍ ଥାଇପାରେ, କିନ୍ତୁ ହୃଦୟର ଡାକ ସଦାବେଳେ ସୂର୍ଯ୍ୟ ପରି ସତ୍ୟଶୀଳ ଓ ଉଜ୍ଜଳ, ଶୁଦ୍ଧ ସୁବର୍ଣ୍ଣ ପରି ଭାସ୍ୱର। ପୁରୀର ସେ ପୂର୍ଣ୍ଣିମାର ରାତି ଏକ ସ୍ମରଣୀୟ ରାତି ହେଇ ରହିଗଲା ମୋର ସ୍ମୃତିରେ, ଅସ୍ତିତ୍ୱରେ, ଚେତନରେ, ଅବଚେତନରେ ଏବଂ ଅଚେତନରେ। ସେବେଠୁ ମୋ ମନରେ ଏକ ନିଭୃତ ଇଚ୍ଛା ଉଙ୍କି ମାରୁଛି, ଯାହାକୁ ମୁହାଁମୁହିଁ କହିବା ପାଇଁ ମୋତେ ଉଭୟ ସଙ୍କୋଚ ଓ ଶଙ୍କା ଆସୁଛି। ଜାଣ ଚିତ୍ରାଙ୍ଗଦା, ଅନେକ ସମୟରେ ଯେବେ ଜୀବନର ଜ୍ୱାଳାରେ ମୋର ଦେହ, ମନ, ଆତ୍ମା ଜର୍ଜରିତ ହୋଇଉଠେ, ସେବେ ମନ ଡାକେ କାହା କୋଳରେ ମଥା ଦେଇ ଆଖି ବନ୍ଦ କରି ମୁଁ ଖାଲି ଚୁପଚାପ ପଡ଼ି ରହନ୍ତି, ଯେମିତି ସାମୁଦ୍ରିକ ଝଡ଼ରେ ଧ୍ୱସ୍ତ ବିଧ୍ୱସ୍ତ ଜାହାଜ ପୋତାଶ୍ରୟରେ ଆସି ଲଙ୍ଗର ପକାଇ ନିର୍ଭୟରେ ଆଶ୍ରୟ ନିଏ, ଠିକ୍ ସେମିତି ମନ ଡାକେ ସେମିତି କାହା କୋଳରେ ମଥା ଦେଇ ଶୋଇଥିବା ବେଳେ କେହି ମୋର କେଶ ମଧ୍ୟରେ ଅଙ୍ଗୁଳି ଚାଳନା କରନ୍ତା ଖୁବ୍ ଆସ୍ତେ, ଧୀରେ ଧୀରେ, ଧୀର ମନ୍ଥର ଗତିରେ, ତା ମୁଲାୟମ ହାତରେ, ତାର ନରମ ଆଙ୍ଗୁଠିରେ ମୋର ଦେହମୁଣ୍ଡ ଆଉଁସି ଦିଅନ୍ତା, ଆଉ ମୋ ଆଖିପତା ତା ହାତ ପାପୁଲିରେ ବନ୍ଦ କରିଦିଅନ୍ତା। ମୋର ଦେହ, ମନ, ଆତ୍ମାର କ୍ଷତ ସବୁ ଉପରେ ସେବେ ଚନ୍ଦନର ପ୍ରଲେପ ଲାଗିଯାଆନ୍ତା। ମୋର ସମଗ୍ର କାୟା କଳେବର ସେବେ ଶୀତଳ ଚନ୍ଦ୍ରର ଚନ୍ଦ୍ରମା ସ୍ପର୍ଶରେ ସ୍ନିଗ୍ଧ ହୋଇ ଉଠନ୍ତା। ମୁଁ ଆଖି ବନ୍ଦ କରି ପିଲାଦିନର ମାଆର ଉଷୁମ କୋଳ କଥା ଭାବନ୍ତି, ପୁଣି ଭାବି ବସନ୍ତି ସଦ୍ୟଜାତ ବାଛୁରୀକୁ କେମିତି ନିଜର ଜିଭର ଲାଳରେ ଚାଟିଚୁଟି କେତେ ଯତ୍ନରେ ସଫା କରେ ଗୋମାତା। ପିଲାଦିନେ ଦେଖିଥିବା ସେହି ଦେବଦୁର୍ଲଭ ଦୃଶ୍ୟକୁ ମନଶ୍ଚକ୍ଷୁରେ ଦେଖନ୍ତି, କେତେ କୋମଳ, ସୁକୁମାର, ସ୍ନେହସ୍ନିଗ୍ଧ ସେ ସ୍ପର୍ଶ, ତା ଅନୁଭବ କରିବାର ପ୍ରୟାସ କରନ୍ତି। ଜହ୍ନରାତିରେ ତୁମର ସେହି ଯୋଗିନୀ ଚିତ୍ରାର ରୂପ ଦେଖିବାଠାରୁ କାୟ ମନୋବାକ୍ୟରେ ଗୋଟିଏ ଭାବନା ଅହରହ ମୋତେ କବଳିତ ମୋହାବିଷ୍ଟ କରି ରଖିଛି, ତାହା ହେଲା ଆଉ ଏକ ଜହ୍ନରାତିରେ ପୂର୍ଣ୍ଣିମାର ଚନ୍ଦ୍ର ତଳେ ସାଗର ବେଳାର ଝାଉଁବଣ ଭିତର ବାଲିବନ୍ତ ଉପରେ ତୁମେ ଗୋଡ଼ ଲମ୍ବେଇ ବସନ୍ତ ଏବଂ ମୁଁ ସେଇଠି ତୁମ କୋଳରେ ଆଖି ବୁଜି ମୁଣ୍ଡ ରଖି ଶୋଇଯାଆନ୍ତି ଅନନ୍ତ କାଳ ପର୍ଯ୍ୟନ୍ତ। ଜାଣ ଚିତ୍ରା, ଯେବେ ମୋ ପିଲା ଖୁବ୍ ଛୋଟ ଥିଲେ ଏବଂ ଜୀବନ ଯନ୍ତ୍ରଣାରେ ମୁଁ ଖୁବ୍ ବିଚଳିତ ଧୈର୍ଯ୍ୟହରା ହୋଇପଡ଼ୁଥିଲି, ସେବେ ଯନ୍ତ୍ରଣା ବିଧୁରିତ ଚିତ୍ତରେ କେବେ କେବେ ଆଶ୍ରୟ ନେବା ପାଇଁ ଖଟ ଉପରେ ଗାର୍ଡ ନିଦରେ ଶୋଇଥିବା ମୋ ପିଲାଙ୍କୁ ମୁଁ ସ୍ପର୍ଶ କରେ। ସେମାନଙ୍କ ମୁହଁର ସ୍ୱର୍ଗୀୟ ସ୍ନିଗ୍ଧତା, ତ୍ୱଚାର କୋମଳତା ଓ ଉତ୍ତାପ ଏବଂ ଶୋଇ ରହିଥିବା ଆଖିର ନିରୀହପଣ ମୋ ଶରୀର ଓ ଆତ୍ମାରୁ ସବୁ କ୍ଳାନ୍ତି ସବୁ କ୍ଲେଶ ହରି ନିଅନ୍ତି। ଜଣେ ପ୍ରାପ୍ତ ବୟସ୍କ ନିଜର ଶୟନରତ ଛୋଟ ପିଲାଙ୍କୁ ସ୍ପର୍ଶ କରି ସେମାନଙ୍କୁ ଜଡ଼େଇ ଧରି ନିଜେ ଏକ ଛୋଟ ପିଲା ପରି ଆଖି ବନ୍ଦ କରି ଶୋଇବାର ପ୍ରୟାସ କରିବାର ଅନୁଭୂତି ତୁମର ଅଛି ଚିତ୍ରା? ମା କୋଳ ପରେ ନିଜର ଜନ୍ମିତ ଶିଶୁର କୋମଳ ସ୍ପର୍ଶରେ ମୁଁ ଏକ ନିରାପଦ ଆଶ୍ରୟର ସନ୍ଧାନ ପାଇଥିଲି। ଏକଥା ମୁଁ ଆଜି ଯାଏ କାହାକୁ କହିନାହିଁ। ଏହା ସ୍ୱାଭାବିକ ନା ଅସ୍ୱାଭାବିକ ସେ ନେଇ ମୋର ଦ୍ୱିବିଧା ବି ଅଛି। ତେବେ ଆଜି ମୋର ଖୁବ୍ ମନେ ହେଉଛି ତୁମକୁ ନେହୁରା ହେବାକୁ। ଚିତ୍ରା, ତୁମ କୋଳରେ ମୁଣ୍ଡ ରଖି ଥରେ ଶୋଇବାର ସ୍ୱୀକୃତି ଓ ଅଧିକାର ମୋତେ ଦିଅ। ନାରୀ ପୁରୁଷ ଭୋଗୀ ତ୍ୟାଗୀ ଦେହ ବିଧେୟ ସଂସାର ସନ୍ନ୍ୟାସ ଏସବୁଠୁ ଉର୍ଦ୍ଧ୍ୱକୁ ଯାଇ ମୋର ଏ ଐକାନ୍ତିକ କାମନା ପୂର୍ଣ୍ଣ କର। ଜୀବନର ଏହି ପର୍ଯ୍ୟାୟରେ ଏମିତି କେହି ଜଣେ ସୋଲମେଟ୍ର କୋଳରେ ମଥା ରଖି ନିଶ୍ଚିନ୍ତ ନିଦ୍ରାରେ ଅଚେତ ହୋଇଯିବା ଢେର ମାନେ ରଖେ ମୋ ପାଇଁ। ବିଶ୍ୱାସ କର, ଏଥିରେ ମୋର ସ୍ୱାର୍ଥ କାମନା ବା ପ୍ରତ୍ୟାଶା କିଛି ବି ନାହିଁ। ପୁରାପୁରି ନିରୀହ ଇଚ୍ଛା, ଶତପ୍ରତିଶତ ଆବେଗିକ ଓ ଭାବପ୍ରବଣ, ଜୀବନର ରଣାଙ୍ଗନରୁ ସାମୟିକ ଛତ୍ରଭଙ୍ଗ ଦେବାର ଏକ ଅସହାୟ ପ୍ରୟାସ ଏବଂ କିଛି କ୍ଷଣ ପାଇଁ ଭୁଷୁଡ଼ି ପଡ଼ୁଥିବା ଦୁର୍ଗ ଭିତରେ ନିରାପଦ ଆଶ୍ରୟ ଖୋଜିବାର ଅନ୍ଧ ଆତ୍ମଗୋପନ। ଉତ୍ତୀର୍ଣ୍ଣ ବୟସରେ ଏମିତି ଏକ ଇଚ୍ଛା ଜାହିର କରିବା, ଅନ୍ତରଙ୍ଗ ଅନୁରୋଧ କରିବା ଠିକ୍ କି ଭୁଲ ତା ମୁଁ ଜାଣେ ନା। ଏହା ସମାଜର ଶାଳୀନତାର ବହିର୍ଭୂତ ହୋଇପାରେ, ରୁଚିର ବିରୋଧୀ, ମର୍ଯ୍ୟାଦା ସମ୍ଭ୍ରମର ପରିପନ୍ଥୀ ହୋଇପାରେ, କିନ୍ତୁ ବିଶ୍ୱାସ କର ଚିତ୍ରା, ଏ ମୋ ମନର କୌଣସି ନିଷିଦ୍ଧ ଇଚ୍ଛାର ପ୍ରତିଫଳନ ନୁହେଁ। ମୋର ଏ ଆକାଂକ୍ଷା ଦେହାତୀତ ଅତୀନ୍ଦ୍ରିୟ, ଏ ମୋର ଅନ୍ତରର ଆତ୍ମାର ଆହ୍ୱାନ, ମନଗହନର ଅନ୍ତରଙ୍ଗ ଅନୁଭବ। ତୁମକୁ ଭେଟି ଏମିତି ଏକ ଅନୁରୋଧ କରିବା ପାଇଁ ମୋର ସାହସ ନାହିଁ। ମୋବାଇଲ, SMS, ହ୍ୱାଟ୍ସଆପ୍, ଇମେଲ, ଫେସବୁକ୍ ବା ଟ୍ୱିଟରରେ ଏତେ ଗହନ କଥା କହିବା ବା ତାର ମର୍ମକୁ ବ୍ୟକ୍ତ କରିବାର ଉଦ୍ୟମ ହିଁ ବୃଥା। ତେଣୁ ସଚେତନ ଭାବରେ ମୁଁ ଭାବିଲି ମୋ ମନ କଥା କହିବାକୁ ତୁମକୁ ମୁଁ ପତ୍ର ଲେଖିବି। ସେଇଥିପାଇଁ ମୋର ଏ ଚିତ୍ରାଙ୍ଗତାକୁ ଚିଠି, ବରଂ ଚିତ୍ରାକୁ ଚିଟାଉ କହିବା ଅଧିକ ସମୀଚୀନ ହୋଇପାରେ, କାରଣ ମୋର ଏ ଅଭିପ୍ସା ଆକାଂକ୍ଷାକୁ ପୂରଣ କରିବାର ସାମର୍ଥ୍ୟ ମୁଁ ଜାଣିଥିବା ପୂର୍ବର ଚିତ୍ରାଙ୍ଗତାର ନାହିଁ, ଅଛି କେବଳ ଗୋଟିଏ ଜୀବନକାଳରେ ପୁନର୍ଜନ୍ମ ପାଇଥିବା ଏବର ଚିତ୍ରାର। ଚିତ୍ରା, ମୁଁ ମହାଭାରତର ସଞ୍ଜୟ ନୁହେଁ, ଯାହାକୁ ଯୁଦ୍ଧକ୍ଷେତ୍ରରେ ସଂଗଠିତ କୌରବ ପାଣ୍ଡବଙ୍କର ଘୋର ମହାସମରର ଧାରାବିବରଣୀ ଅନ୍ଧକୁରୁପତି ଧୃତରାଷ୍ଟ୍ରଙ୍କୁ ଦେବା ପାଇଁ ସ୍ୱୟଂ କୃଷ୍ଣ ଦ୍ୱୈପାୟନ ମହାମୁନି ବ୍ୟାସଦେବ ଦିବ୍ୟଦୃଷ୍ଟି ପ୍ରଦାନ କରିଥିଲେ। ମୋର ଦିବ୍ୟଦୃଷ୍ଟି ନାହିଁ, ପୂରଦୃଷ୍ଟି କି ପଶ୍ଚାଦୃଷ୍ଟି ନାହିଁ, ଅନ୍ତର୍ଦୃଷ୍ଟି ବି ନାହିଁ, ମୁଁ ଅତ୍ୟନ୍ତ ସାଧାରଣ, ଏ ଧରାପୃଷ୍ଠରେ ଜୀବନ ସଂଗ୍ରାମରେ ଧୂଳିଧୂସରିତ ଜଣେ କ୍ଳାନ୍ତ ସୈନିକ। ମୁଁ ଯୋଗୀ ନୁହେଁ, ସନ୍ନ୍ୟାସୀ ନୁହେଁ। ଏସବୁ ସ୍ୱୀକାରୋକ୍ତି ସ୍ପଷ୍ଟୀକରଣ ପରେ ବି ହୁଏତ ଏହି ଚିଠି ମୁଁ ତୁମକୁ କେବେ ବି ପୋଷ୍ଟ ନ କରିପାରେ, ହୁଏତ ତାହା ହିଁ ଅଧିକ ବାସ୍ତବ। ତେବେ ମୋର ହୃଦୟ କହୁଛି ପୋଷ୍ଟ ବାକ୍ସରେ ନ ପକେଇଲେ ବି ମୋର ଏ ପତ୍ରର ଆବେଦନ ଅନନ୍ତ ଅନ୍ତରୀକ୍ଷ ଦେଇ ଇଥରରେ ତୁମ ପାଖରେ ପହଞ୍ଚିବ ନିଶ୍ଚୟ। ସେଇ ଆଶା ନେଇ ରହିଲି। ଇତି ତୁମର ସତୀର୍ଥ ସଞ୍ଜୟ।